ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ଆଗାଡ଼େ ରଥାରୂଢ଼ ଚତୁର୍ଦ୍ଧା ମୂର୍ତ୍ତି ଆଜି ସୁନାବେଶଥି ଭକ୍ତମାନଙ୍କୁ ଦର୍ଶନ ଦେବେ। ଶ୍ରୀହରିଶୟନ ଏକାଦଶୀ ତିଥିଟି ଆଜି ଉପରବେଲା 5 ବଜେନୁ ରାତିର ପାଖାପାଖି 11 ବଜେ ତକ୍ ପ୍ରଭୁ ଶ୍ରୀବଳଭଦ୍ର ଶ୍ରୀଜଗନ୍ନାଥ ଆଉ ଦେବୀ ସୁଭଦ୍ରା ସୁନାବେଶଥି ଦର୍ଶନ ଦେବେ। ସୁନାବେଶ ସମିଆଥି ରଥ ଉପରେ ପ୍ରଭୁଙ୍କର ସନ୍ଧ୍ୟାଧୂପ ମହାଦୀପ ଆଉ ବନ୍ଦାପନା କରାଯିବା। ରାତି ସୁନାବେଶ ମୈଲମ କରାଯିବା ସହିତ ମହାପ୍ରଭୁଙ୍କର ଚନ୍ଦନ ଲାଗି ବଡ଼ସିଂହାର ବେଶ ଆଉ ବଡ଼ସିଂହାର ଭୋଗ କରାଯିବା ବୋଲି ଜଣାପଡ଼ିଛି। ମହାପ୍ରଭୁଙ୍କର ଦର୍ଶନ ଲାଗି ଭକ୍ତମାନଙ୍କର ଭିଡ଼ ଲାଗିଛି। ଭକ୍ତମାନେ ଯେନ୍ତା ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କର ଦର୍ଶନ କରିପାରିବେ ସେଥିଲାଗି ପ୍ରଶାସନ ତରଫରୁ ଖାସ୍ ବ୍ୟବସ୍ଥା କରାଯାଇଛି। ମାର୍କେଟ ଛକନୁ କରାଯାଇଥିବାର ବ୍ୟାରିକେଡ୍ ଦେଇକରି ଭକ୍ତମାନେ ପ୍ରବେଶ କରବାର ସହିତ ସିଂହଦ୍ୱାର ଆଗାଡ଼େ ତିନି ରଥକେ ପରିକ୍ରମା କରିକରି ଫିରବାର ବ୍ୟବସ୍ଥା କରାଯାଇଛି। ସିଆଡ଼େ ଗଲାକାଲି ଜନ୍ମବେଦୀ ଗୁଣ୍ଡିଚା ମନ୍ଦିର ଛାଡ଼ିକରି ମହାପ୍ରଭୁ ବାହୁଡ଼ା ଯାତ୍ରାଥି ଶ୍ରୀମନ୍ଦିରକେ ଫେରିଛନ୍। ନନ୍ଦିଘୋଷ ରଥ ଶ୍ରୀନଅର ଆଗାଡ଼େ ଲକ୍ଷ୍ମୀନାରାୟଣ ଭେଟ ନୀତି ଉତ୍ରୁ ସିଂହଦ୍ୱାର ଆଗାଡ଼େ ରାତି 9 ବାଜିକରି 40 ମିନିଟ୍ ତକ୍ ପହଞ୍ଚିଥିଲା। ରାତିସାରା ଭକ୍ତମାନେ ରଥ ଉପରେ ମହାପ୍ରଭୁ ଦର୍ଶନ କରିଛନ୍। ସିଆଡ଼େ ଆଜି ସକାଳୁ ମଙ୍ଗଳ ଆଳତି ମୈଲମ ତଡ଼ପ ଲାଗି ବାଗିର ନୀତିକାନ୍ତି କରାଯିବା ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ଆଇବାକାଲି ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ହେବା। ଗଲା 30 ତାରିଖ ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ଲାଗି ପଞ୍ଜୀକରଣ କରିଥିବାର ଅଭିଯୋଗକାରୀମାନେ ଆଇବାକାଲି ମୁଖ୍ୟମନ୍ତ୍ରୀଙ୍କୁ ନିଜର ଅଭିଯୋଗ କରିପାରିବେ। ଇ ବାବଦେ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କର 125ତମ ଜୟନୀ ସମାରୋହ ଆଜି ହେବା। ଏହି ଅବସରରେ ସକାଳର 10 ବଜେ ଭୁବନେଶ୍ୱର ସତ୍ସଙ୍ଗ ବିହାରଠାରେ ଥିବା ଡକ୍ଟର ମୁଖାର୍ଜୀଙ୍କର ପ୍ରତିମୂର୍ତ୍ତିଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାଚସ୍ପତି ସୁରମା ପାଢ଼ୀ ମାଲ୍ୟାର୍ପଣ କରବାର କାର୍ଯ୍ୟକ୍ରମ ରହିଛି। ତାର ଉତ୍ତରୁ ଜୟଦେବ ଭବନଠାରେ ହେବାରକେ ଥିବାର ସାଧାରଣ ସଭାଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଉତ୍ତରପ୍ରଦେଶ ସରକାରଙ୍କ ତରଫ ଗୋଟିଏ ପ୍ରତିନିଧି ଦଳ ଗଲା 3 ତାରିଖରୁ 4 ଦିନିଆ ଓଡ଼ିଶା ଗସ୍ତଥି ଆସିଛନ୍। ଏହି ଅବସରରେ ଦଳ ଓଡ଼ିଶାର ବିପର୍ଯ୍ୟୟ ବାବଦେ ଆଗୁଆ ସତର୍କ ସୂଚନା ବ୍ୟବସ୍ଥା ଗୋଷ୍ଠୀ ସହଯୋଗିତା ଥି ବିପର୍ଯ୍ୟୟ ପରିଚାଳନା ଆର୍ ଜରୁରୀ ପ୍ରତିକ୍ରିୟା ବାବଦେ ଅନୁଧ୍ୟାନ କରିଛନ୍। ଭୁବନେଶ୍ୱର ଲୋକସେବା ଭବନ ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ବିଭାଗ ସମ୍ମିଳନୀ କକ୍ଷନ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆଉ ଓସ୍ଡମାର ପରିଚାଳନା ନିର୍ଦ୍ଦେଶକଙ୍କ ସହିତ ଗୋଟିଏ ବୈଠକ କରିକରି ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ପଦକ୍ଷେପ ବାବଦେ ଆଲୋଚନା କରିଥିଲେ। ଏ ଅବସରରେ ଦଲ ରାଜ୍ୟ ସରକାରଙ୍କର ବିପର୍ଯ୍ୟୟ ପରିଚାଳନା ପଦକ୍ଷେପମାନଙ୍କୁ ପ୍ରଶଂସା କରିଥିଲେ। ସମାଜର ତଲ ସ୍ତର ନଥିବା ଲୋକର ଜୀବନ୍ତି ପରିବର୍ତ୍ତନ ଆନବାର ଲାଗି ସମବାୟକେ ଅତ୍କା ବର୍କସ କରବାର ସହିତ ପ୍ରାଥମିକ ମତ୍ସ୍ୟ ଆଉ ଦୁଗ୍ଧ ସମବାୟ ସମିତି ଗଠନ କରବାର ଲାଗି ସରକାର ଲକ୍ଷ୍ୟ ରଖିଛନ୍ ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍। ଓଡ଼ିଶା ରାଜ୍ୟ ସମବାୟ ୟୁନିୟନ ତରଫୁ ହୋଇଥିବାର ଆନ୍ତର୍ଜାତିକ ସମବାୟ ଦିବସ କାର୍ଯ୍ୟକ୍ରମଟି ମନ୍ତ୍ରୀ ଶ୍ରୀ ବଳସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି 2036 ତକ୍ ସବୁ ଚାଷୀ ପରିବାରକେ ସମବାୟ ଅନୁଷ୍ଠାନଟି ସାମିଲ କରାଯିବା ବୋଲି କହିଛନ୍। ସମବାୟ ଅନୁଷ୍ଠାନକେ ୱାନ୍ ଷ୍ଟପ୍ ସପ୍ ଥି ବଦଲା ଯାଇକରି ଗାଁ ଜୀବନକେ ସମୃଦ୍ଧ କରାଯିବା। 2026 ତକ୍ ଫି ପଞ୍ଚାୟତ ନ ପ୍ୟାକ୍ ସ୍ଥାପନା କରାଯିବା ବୋଲି ମନ୍ତ୍ରୀ ଶ୍ରୀ ବଳସାମନ୍ତ କହିଛନ୍। କୁଚିଣ୍ଡାନ ବନ୍ଦ ଥିବାର ସୂଚନା ଆଉ ଲୋକସମ୍ପର୍କ ବିଭାଗର କାର୍ଯ୍ୟାଳୟକେ ଫେରଘାଏ ଗଲାକାଲି ବାହୁଡ଼ା ଯାତ୍ରା ଅବସରରେ ସାଧାରଣ ଲୋକ ଲାଗି ଖୋଲାଯାଇଛି। ସ୍ଥାନୀୟ ବିଧାୟକ ଆଉ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଇତାକେ ଉଦ୍ଘାଟନ କରିଥିଲେ। ଇନ ଜନେଇ ଦିଆଯାଇପାରେ ଯେ ଗଲା 3 ବର୍ଷ ହେଲା କୁଚିଣ୍ଡାନ ଥିବାର ସୂଚନା ଆଉ ଲୋକସମ୍ପର୍କ ବିଭାଗର କାର୍ଯ୍ୟାଳୟ ଆଉ ପାଠାଗାର ବନ୍ଦ ରହିଥିଲା। ହୀରାକୁଦ ଜଲଭଣ୍ଡାରନୁ ଆଜି ଏ ବଛରର ପହେଲା ବୟଡ଼ ପାନ୍ ଛଡ଼ାଯିବା। ସକାଳର 10 ବଜେ ପୂଜା କରାଯାଇକରି ଡେବ୍ରି ଫାଲର 7 ନମ୍ବର ସୁଇସ୍ ଗେଟ୍ ପହେଲା ଖୋଲାଯିବା। ପହେଲା କ୍ଷେପେ 6-8 ଗେଟ୍ ଖୋଲାଯିବା। ହୀରାକୁଦ ବନ୍ଧା ନିୟନ୍ତ୍ରଣ କକ୍ଷନୁ ମିଳିଥିବା ସୂଚନା ଅନୁସାରେ ଗଲାକାଲି ବେଲବୁଡ଼ର 6 ବଜେ ତକ୍ ଜଲଭଣ୍ଡାରର ଜଳସ୍ତର 608.06 ଫୁଟ ରହିଥିଲା। ପାନ୍ ଛଡ଼ାଯିବା ଲାଗି ସବୁ ତୟାରୀ ଶେଷ କରାଯିବାର ସହିତ ତଲ ଇଲାକା ନଥିବାର 12 ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ସୂଚନା ଜାରି କରାଯାଇଛି। ଇତାର ସହିତ ନଦୀ ଭିତରକେ ନାଇଯିବା ଲାଗି ଲୁକୁ ମାଇକ୍ଥି ସୂଚନା ଦିଆଯାଇଛି। ଯୁକ୍ତ 3 ନାଁ ଲେଖା ଲାଗି 3 ନମ୍ବର ଖେପ୍ ଶେଷ ହୋଇଛି। ଆଇବାକାଲିଠାନୁ ୱେଟିଂ ଲିଷ୍ଟ ଆଉ ସ୍ପଟ୍ ନାଁ ଲେଖା ପ୍ରକ୍ରିୟା ମୂଲ ହେବା। 10 ତାରିଖ ଭିତରେ ଇଥିର୍ ଲାଗି ଆବେଦନର ସୁଯୋଗ ମିଳିପାରବା ଆର୍ 12 ତାରିଖ ଦିନ ମେଧା ତାଲିକା ବାହାରବା। ହେଲେ ଆଇବା 10 ତାରିଖରୁ ପାଠପଢ଼ା ମୂଲ ହେବା ବୋଲି ଉଚ୍ଚଶିକ୍ଷା ବିଭାଗ ତରଫରୁ ବିଜ୍ଞପ୍ତି ବାହାରିଛି। ରାଜ୍ୟ ମୌସୁମୀ ସକ୍ରିୟ ରହିବାର ସହିତ ଲଘୁଚାପର ପ୍ରଭାବତି ଜବର ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଇବା ଦୁଇ ଦିନ ତକ ରାଜ୍ୟ ବର୍ଷା ଲାଗି ରହିବା। ଆଇବା ଚବିଶ ଘଣ୍ଟା ଭିତରେ ପଶ୍ଚିମ ଓଡ଼ିଶା ସହିତ ତେଇଶଟା ଜିଲ୍ଲାର ଘଡ଼ଘଡ଼ି ସହିତ ଜବର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଏସିନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।